ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ମୋର ଆହେ ମୋର ଦୟାସାଗର।
ठिकाणा एडवेंटिस्ट मीडिया सेंटर, एसडीए मिशन कंपाउंड, सलिशपुरी पार्क, पुणे 411037, महाराष्ट्र। बा खोलंतु आमर वेबसाइट जेकोनसी एंड्रॉइड फोन, स्मार्टफोन, डेस्कटॉप, लैपटॉप किंबा टैबलेट। आमर वेबसाइट www.awr.org/ori। वर्तमान चालंतु सुनिबा ईश्वरंक भक्तंक थारु ईश्वरंक जीवनदायक वाक्य।
ଈଶ୍ୱର ଯୋଜନା ପ୍ରସ୍ତୁତ କରିଥିଲେ ଭାଗ ତିନି। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଈଶ୍ୱରଙ୍କ ଯୋଜନା ପ୍ରସ୍ତୁତ କରିଥିଲେ ଭାଗ ତିନି। ଭାଗ ଏକ ଭାଗ ଦୁଇ ଆମେ ଆଲୋଚନା କରିସାରିଛେ, ତାହେଲେ ଚାଲନ୍ତୁ ଆଜି ଆମେ ଶେଷ ଭାଗ ଆଲୋଚନା କରିବା। ଯୀଶୁ ତୁମ ଜୀବନରେ ଏହି ସମସ୍ତ ଗୌରବମୟ ପ୍ରତିଜ୍ଞା ପୂରଣ କରିବାକୁ ପ୍ରସ୍ତୁତ, ତୁମେ ପ୍ରସ୍ତୁତ ଅଛ କି? ବନ୍ଧୁ, ଯେଉଁ ଯେଉଁ ଗୌରବମୟ ପ୍ରତିଜ୍ଞା ଆମେ ଭାଗ ଏକ ଭାଗ ଦୁଇରେ ଆଲୋଚନା କରିଥିଲୁ, ସେଇ ଯେଉଁ ପ୍ରତିଜ୍ଞା ଗୁଡ଼ାକ ଈଶ୍ୱରଙ୍କ ସେ ଗୌରବମୟ ପ୍ରତିଜ୍ଞା ସବୁ ଆପଣଙ୍କ ଜୀବନରେ ପୂର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି ପରମେଶ୍ୱର। କ'ଣ ଆପଣ ପ୍ରସ୍ତୁତ ଅଛନ୍ତି କି? ହଁ କି ନାହିଁ? ବନ୍ଧୁ, ବିଶ୍ୱାସ ଦ୍ୱାରା ଧାର୍ମିକ ହେବାର କୌଣସି ବ୍ୟକ୍ତିଙ୍କର କୌଣସି ଭୂମିକା ଅଛି କି ବୋଲି ଯଦି ପ୍ରଶ୍ନ ପଚାରିବେ, ଏହିପରି ଆମେ ମାଥ୍ୟୁ 7:21 ପାଉଛୁ ଯେ ଯେଉଁମାନେ ମୋତେ ପ୍ରଭୁ 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 କହନ୍ତି ସେମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, କିନ୍ତୁ ଯିଏ ସ୍ୱର୍ଗରେ ମୋର ପରମ ପିତାଙ୍କ ଇଚ୍ଛା କରନ୍ତି ତାହା ପ୍ରବେଶ କରିବେ। ବନ୍ଧୁ, ଆମେ ଦେଖୁ ଅଧିକାଂଶ ଖ୍ରୀଷ୍ଟିଆନ ମାନେ ପ୍ରଭୁ ପ୍ରଭୁ କହୁଛନ୍ତି, ଆମେ ମଧ୍ୟ ବେଳେ ବେଳେ କହୁ ପ୍ରଭୁ ପ୍ରଭୁ। ଯଦି ଆମେ ପ୍ରଭୁ ପ୍ରଭୁ ବୋଲି କହିବା, ଯଦି ଈଶ୍ୱରଙ୍କ ଇଚ୍ଛା ଯାଇକି ପରମେଶ୍ୱରଙ୍କ ଇଚ୍ଛା ଯଦି ଆମେ ପୂରଣ ନ କରିବା, ତାହେଲେ ଆମେ କେବେ ହେଲେ ସେହି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ହଁ, ଯୀଶୁ କହିଥିଲେ ଯେ ଆମେ ତାଙ୍କ ପିତାଙ୍କ ଇଚ୍ଛା କରିବା ଉଚିତ, ତାଙ୍କ ଆଜ୍ଞା ମାନିବା ଉଚିତ। ଯାହା ଯାହା ପରମ ପିତାମାନଙ୍କୁ ଆଦେଶ ଦେଇଛନ୍ତି ସେହି ଆଦେଶ ଆମେ ମାନିବା ଉଚିତ, ସେହି ଆଜ୍ଞା ମାନିବା ଉଚିତ, ଯେହେତୁ ଆମମାନଙ୍କୁ ପରମ ପିତା ଦେଇଛନ୍ତି। ଯାହାକି ପୁରାତନ ନିୟମ ଦିନରେ ଜଣେ ବ୍ୟକ୍ତି ଯିଏ ପ୍ରକୃତରେ ରୂପାନ୍ତରିତ ହୋଇଥିଲେ, ସେ ମେଷ ଶାବକମାନଙ୍କୁ ବଳିଦାନକୁ ଆଣି ଆସୁଥିଲେ, ଯାହା ପାପ ପାଇଁ ଦୁଃଖ ଏବଂ ପ୍ରଭୁଙ୍କ ତାଙ୍କ ଜୀବନରେ ଆଗେଇ ନେବାକୁ ତାଙ୍କ ସମ୍ପୂର୍ଣ୍ଣ ହୃଦୟ ଇଚ୍ଛାକୁ ସୂଚାଇଥାଏ। ଆଜି ଯଦି ଆମେ ଧାର୍ମିକ ହେବା ପାଇଁ ଆବଶ୍ୟକ ଚମତ୍କାର ଗୁଡ଼ିକ କାର୍ଯ୍ୟ କରିପାରିବୁ ନାହିଁ, ତଥାପି ଆମେ ପ୍ରତିଦିନ ଯୀଶୁଙ୍କୁ ଆମ ପାପ ସ୍ୱୀକାର କରି ତାଙ୍କଠାରେ ତାଙ୍କ ଆଜ୍ଞା ମାନିବା, ତାହେଲେ ନିଶ୍ଚିତ ରୂପେ ଯେପରିକି ପ୍ରଥମ କରନ୍ତି 15:31 ସୁପାରିଶ କରିବା ଉଚିତ, ଯାହା ସୁପାରିଶ କରିଛି ତାଙ୍କ ଆମ ଜୀବନକୁ ନିର୍ଦ୍ଦେଶ ଦେବା ପାଇଁ ଆମନ୍ତ୍ରଣ କରିବା, ଯାହାଦ୍ୱାରା ସେହି ଚମତ୍କାର ଗୁଡ଼ିକ ଘଟିବ ଆମ ଜୀବନରେ। ଯଦି ସେହି ପରମେଶ୍ୱରଙ୍କୁ ଆମନ୍ତ୍ରଣ କରିବା, ତେବେ ଆମ ଜୀବନରେ ଚମତ୍କାର ଘଟିବ। ଆମେମାନେ ଆଜ୍ଞା ପାଳନ କରିବାକୁ ଏବଂ ଯୀଶୁଙ୍କ ଯେଉଁଠାରେ ନେତୃତ୍ୱ ଦେଇଛନ୍ତି ତାହା ଅନୁସରଣ କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ବନ୍ଧୁ, ଯେଉଁ ଯେଉଁ ଆଜ୍ଞା ପରମେଶ୍ୱରମାନଙ୍କୁ ଦେଇଛନ୍ତି, ସେହି 10 ଆଜ୍ଞା ଯେଉଁ ପରମେଶ୍ୱରମାନଙ୍କୁ ଦେଇଛନ୍ତି, ଯେଉଁ କଥାମାନଙ୍କୁ ପରମେଶ୍ୱର କହିଛନ୍ତି ଆଉ ଯେଉଁ କରିବା ପାଇଁ ଆମମାନଙ୍କୁ କହୁଛନ୍ତି, ତାହା ଆମେ ଅନୁସରଣ କରିବାକୁ ପ୍ରସ୍ତୁତ ହେବା ଆବଶ୍ୟକ। ଆମର ପାପପୂର୍ଣ୍ଣ ପ୍ରକୃତି ଆମର ନିଜର ମାର୍ଗ ପାଇବାକୁ ଇଚ୍ଛା କରେ, ଏହିପରି ଯିଶାୟ 53:6 କୁହେ, ଏବଂ ଏପରି ପ୍ରଭୁଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଯେପରି ଶୈତାନମା ଆରମ୍ଭରେ କରିଥିଲେ ସେହିପରି ଆମମାନଙ୍କୁ କରିପାରେ ଶୈତାନ କରିଥାଏ, ସେଥିଯୋଗୁଁ ଆମେ ସଦାସର୍ବଦା ଈଶ୍ୱରଙ୍କଠାରେ ତାଙ୍କ ବାକ୍ୟରେ ନିଜକୁ ସମର୍ପଣ କରିବାକୁ ପଡ଼ିବ। ଆମ ଜୀବନକୁ ଶାସନ କରିବାକୁ ଯୀଶୁଙ୍କୁ ଅନୁମତି ଦେବାକୁ ପଡ଼ିବ। ବେଳେବେଳେ ଆଖି କିମ୍ବା ବାହୁ ଛିଣ୍ଡିବା ବୋଲି କଷ୍ଟକର ହୁଏ, କାରଣ ପାପ ନିଶା ଅଟେ। ବନ୍ଧୁ, ପାପ ନିଶା ଅଟେ ଏବଂ କେବଳ ଈଶ୍ୱରଙ୍କ ଚମତ୍କାର ଶକ୍ତି ଦ୍ୱାରା ହିଁ ଆମେ ପରାଜିତ ହୋଇପାରିବା। ଅନେକ ବିଶ୍ୱାସ କରନ୍ତି ଯେ ଯୀଶୁ ସମସ୍ତଙ୍କୁ ସ୍ୱର୍ଗକୁ ନେଇଯିବେ, ଯେଉଁମାନେ ସେମାନଙ୍କ ଆଚରଣ ଖାତିର ନ କରି କେବଳ ପରିତ୍ରାଣ ସ୍ୱୀକାର କରନ୍ତି, କିନ୍ତୁ ଏହା ନୁହେଁ। ବନ୍ଧୁ, ମନେ ରଖନ୍ତୁ, ଅନେକ ବିଶ୍ୱାସ କରନ୍ତି ଯେ ଯୀଶୁ ସମସ୍ତଙ୍କୁ ସ୍ୱର୍ଗକୁ ନେଇଯିବେ, ଯେଉଁମାନେ ସେମାନଙ୍କ ଆଚରଣକୁ ଖାତିର ନ କରି କେବଳ ପରିତ୍ରାଣକୁ ସ୍ୱୀକାର କରନ୍ତି, କିନ୍ତୁ ଏହା ନୁହେଁ। ଏହା ଏକ ପ୍ରତାରଣା। ଜଣେ ଖ୍ରୀଷ୍ଟିଆନ ନିଶ୍ଚିତ ଭାବରେ ଯୀଶୁଙ୍କ ଆଦର୍ଶ ଅନୁସରଣ କରିବାକୁ ପଡ଼ିବ, ଯୀଶୁଙ୍କ ଶକ୍ତିଶାଳୀ ରକ୍ତ ଆମ ପାଇଁ ଏକା କରିପାରିବ ବନ୍ଧୁ, ଯଦି ଆମେ ବିଶ୍ୱାସ କରିବା। କିନ୍ତୁ ବେଳେବେଳେ କେବଳ ଯଦି ଆମେ ଯୀଶୁଙ୍କୁ ଆମ ଜୀବନର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦେଇଥାଉ ଏବଂ ସେ ଯେଉଁଆଡ଼େ ଯାଆନ୍ତି ତାହା ଅନୁସରଣ କରିବା, ଯଦିଓ ରାସ୍ତାଟି ବେଳେବେଳେ କଠିନ ହୋଇପାରେ ବନ୍ଧୁ, ହେଲେ ମଧ୍ୟ ଯେଉଁଆଡ଼େ ପରମେଶ୍ୱରମାନଙ୍କୁ କହିବ ସେହିପଟେ ଆମେ ଯିବାକୁ ପଡ଼ିବ। ଏଥିଯୋଗୁଁ ପୁରାତନ ଦିନରେ ଆମେ ଦେଖୁଅଛୁ ପ୍ରାୟଚିତ ଦିନ କ'ଣ ଥିଲା। ପ୍ରାୟଚିତ ଦିନ ଯେଉଁ ବର୍ଷରେ ପ୍ରାୟଚିତ ହେଉଥିଲା, ଏକ ବର୍ଷ ଥରେ ପ୍ରାୟଚିତ ଦିନ, ଯାହାକି ପୁରାତନ ସମୟରେ ଥିଲା, ଇସ୍ରାଏଲ ଏକ ନ୍ୟାୟପୂର୍ଣ୍ଣ ଦିନ ଅନୁଷ୍ଠିତ ହେଲା, ଯାହା ଲେବିୟ ପୁସ୍ତକ ତାର 23:27 ଆମେ ପାଉଛୁ। ସମସ୍ତେ ପ୍ରତ୍ୟେକ ପାପ ସ୍ୱୀକାର କରିବା ଉଚିତ ବନ୍ଧୁ। ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ପୁଅ, ପ୍ରତ୍ୟେକ ଝିଅ, ପ୍ରତ୍ୟେକ ବୃଦ୍ଧ ଲୋକ, ସମସ୍ତେ ଆପଣା ପାପ ସ୍ୱୀକାର କରିବା ଉଚିତ। ଯେଉଁମାନେ ମନା କଲେ ସେମାନେ ସେହି ଦିନ ଇସ୍ରାଏଲ ଶିବିରରୁ ସବୁଦିନ ପାଇଁ ବିଚ୍ଛିନ୍ନ ହେଲେ ବୋଲି ଆମେ ଦେଖୁଅଛୁ। ସେହି ଇସ୍ରାଏଲ ତମ୍ବୁରୁ ସେମାନେ ବିଚ୍ଛିନ୍ନ ହେଲେ, ଯେମାନେ ଅସ୍ୱୀକାର କଲେ, ଯେଉଁମାନେ ସେମାନେ ମାନିଲେ ନାହିଁ, ସେମାନଙ୍କୁ ବିଚ୍ଛିନ୍ନ କରାଗଲା ବୋଲି ଆମେ ଦେଖୁଛୁ ପ୍ରଥମରେ। ଦ୍ୱିତୀୟରେ ଆମେ ଦେଖୁଛୁ ଦୁଇ ଛାଗ ମନୋନୀତ କରାଗଲା, ଆଉ ସେଇ ଯେଉଁ ଦୁଇ ଛାଗ ମଧ୍ୟରେ ଗୋଟିଏ ପ୍ରଭୁଙ୍କ ଛାଗ ଥିଲା, ଆଉ ଅନ୍ୟ ସୈତାନର ଛାଗ ଥିଲା। ପଢ଼ନ୍ତୁ ଆଦି ପୁସ୍ତକ 16:8। ଉପସ୍ଥାପନା ପ୍ରଭୁଙ୍କର ଛେଳିଟି ବୋଧ କରାଯାଉଥିଲା ବା ଛାଗଟା ବୋଧ କରାଯାଉଥିଲା ଏବଂ ଲୋକମାନଙ୍କର ପାପ ପାଇଁ ଉତ୍ସର୍ଗ କରାଯାଉଥିଲା। ପଢ଼ନ୍ତୁ ଲେବିୟ ପୁସ୍ତକ ତାର 16:9 ଏହିପରି ଲେଖାଯାଇଅଛି, କିନ୍ତୁ ଏହି ଦିନ ରକ୍ତକୁ ସବୁଠାରୁ ପବିତ୍ର ସ୍ଥାନକୁ ନିଆଗଲା। ଏଇ ଯେଉଁ ଛାଗର ରକ୍ତ ପବିତ୍ର ସ୍ଥାନକୁ ନିଆଯାଉଥିଲା ବନ୍ଧୁ, ଦୟା ଆସନ ଉପରେ ଏବଂ ପୂର୍ବରୁ ଚିଞ୍ଚି ଦିଆଗଲା। ଲିବିୟ ପୁସ୍ତକ ତାର 16:14 ଏହିପରି ଲେଖାଯାଇଅଛି, କେବଳ ଏହି ବିଶେଷ ବିଚାର ଦିନ ବନ୍ଧୁ ମହାଯାଜକ ଦୟା ଆସନରେ ଈଶ୍ୱରଙ୍କୁ ଭେଟିବା ପାଇଁ ସବୁଠାରୁ ପବିତ୍ର ସ୍ଥାନରେ ପ୍ରବେଶ କରୁଥିଲେ ବର୍ଷକୁ ଥରେ ବିଶେଷ ଭାବରେ। ଏଇ ଯେଉଁ ବିଶେଷ ଭାବରେ ଗୋଟିଏ ସେ ବର୍ଷକୁ ଥରେ ସେହି ମହାଯାଜକ ସେହି ଆସନ ଯେଉଁଠାରେ ପରମେଶ୍ୱରଙ୍କ 10 ଆଜ୍ଞା ଅଛି ସେହି ଆସନକୁ ବର୍ଷକୁ ଥରେ ସେ ଯାଉଥିଲେ, ଆଉ ସେଇଠି କ'ଣ କରୁଥିଲେ, ଯେଉଁ ରକ୍ତ ବଳିଦାନ କରାଯାଇଥିଲା ସେ ରକ୍ତ ସେଇଠି ଛିଞ୍ଚା ଯାଉଥିଲା। ବନ୍ଧୁ ଯୀଶୁଙ୍କ ବଳିଦାନକୁ ପ୍ରତିପାଦିତ କରେ ଯେଉଁ ଛାଗ ବା ଛେଳି ବୋଧ କରାଯାଉଥିଲା ସେହି ଛେଳି ଯୀଶୁକୁ ବଳିଦାନର ପ୍ରତିବାଦ କରୁଥିଲା, ଈଶ୍ୱରଙ୍କ ଦ୍ୱାରା ଗ୍ରହଣ କରାଯାଇଥିଲା ଏବଂ ଲୋକମାନଙ୍କର ସ୍ୱୀକାର କରାଯାଉଥିଲା। ପାପ ଗୁଡ଼ିକୁ ଧର୍ମଧର୍ମରୁ ମହାଯାଜକୁ ସ୍ଥାନାନ୍ତର କରାଯାଉଥିଲା। ତାପରେ ସେ ଏହି ସ୍ୱୀକୃତି ପ୍ରାପ୍ତ ପାପ ଗୁଡ଼ିକୁ ମରୁଭୂମିକୁ ନିଆଯାଉଥିଲା, ଘୃଣ୍ୟ ସ୍ଥାନକୁ ସ୍ଥାନାନ୍ତର କରାଗଲା ବୋଲି ଆମେ ଦେଖୁଅଛୁ ଲେବି ପୁସ୍ତକ ତାର 16:20। ଏହିପରି ଭାବରେ ବନ୍ଧୁ ପବିତ୍ର ସ୍ଥାନଟି ଲୋକମାନଙ୍କ ପାପରୁ ପରିଷ୍କାର କରାଯାଉଥିଲା, ଯାହା ପରଦା ପୂର୍ବରୁ ଛାୟା ଯାଇଥିବା ରକ୍ତ ଦ୍ୱାରା ସ୍ଥାନାନ୍ତରିତ ହୋଇଥିଲା ଏବଂ ଏକ ବର୍ଷ ଧରି ଜମା ହୋଇଯାଉଥିଲା। ବନ୍ଧୁ ପ୍ରାୟଚିତ ଦିନ ଈଶ୍ୱରଙ୍କ ମହାନ ପରିତ୍ରାଣର ଏକ ଅଂଶର ପ୍ରତୀକ ବା ପ୍ରତୀକ ଅଟେ, ଯେପରି ପାର୍ଥିବ ଧର୍ମାଧର୍ମର ଅନ୍ୟାନ୍ୟ ଦିଗ ଏବଂ ଏହାର ସେବା ଗୁଡ଼ିକ। ବନ୍ଧୁ ଏଭ୍ରି 9:23 ଏପରି କହୁଛି, ଏହା ଆବଶ୍ୟକ ଥିଲା ଯେ ଆକାଶରେ ଥିବା ଜିନିଷ ଗୁଡ଼ିକର ନକଲ ଗୁଡ଼ିକ ଏଗୁଡ଼ିକ ସହିତ ଶୁଦ୍ଧ ହେବା ଉଚିତ, ମାନେ ସ୍ୱର୍ଗରେ ଯେଉଁ ଜିନିଷ ଥିଲା ସେଇ ଯେଉଁ ଜିନିଷକୁ ପୃଥିବୀରେ ନକଳ କରାଯାଇଥିଲା, ସେଇ ଯେଉଁ ଧର୍ମଧାମ ଯାହା ଆମେ କହୁଛୁ, କିନ୍ତୁ ସ୍ୱର୍ଗୀୟ ଜିନିଷ ଗୁଡ଼ିକ ନିଜେ ଅପେକ୍ଷା ଭଲ ବଳିଦାନ ଦେଇ, ମାନେ ସ୍ୱର୍ଗୀୟ ଜିନିଷ ଯେଉଁଟା ଆମେ ଦେଖୁଛୁ ସେଇ ଯେଉଁ ବଳିଦାନ ଯାହା ହେଉଥିଲା ସେଇ ବଳିଦାନ ଆମେ ପୃଥିବୀରେ ଦେଖୁଛୁ। ଏକ ନକଳ ଥିଲା, ହଁ, ସେହି ଦିନର ସେବା ସ୍ୱର୍ଗସ୍ଥ ଧର୍ମଧାମର ପ୍ରକୃତ ମହାଜାଜଙ୍କ ଦ୍ୱାରା ପାପରୁ ମୁକ୍ତି ପାଇବାକୁ ସୂଚିତ କଲା। ଜୀବନ ବହିରେ ଲିଖିତ ମାନଙ୍କ ପାଇଁ ପ୍ରୟୋଗ ହୋଇଥିବା ତାଙ୍କ ରକ୍ତ ମାଧ୍ୟମରେ ଖ୍ରୀଷ୍ଟ ତାଙ୍କ ଲୋକମାନଙ୍କର ଅନନ୍ତକାଳ ସେବା କରିବାର ନିଷ୍ପତ୍ତି ନିଶ୍ଚିତ କରିବେ। ଏହି ବିଶେଷ ବିଚାର ଦିନ ବନ୍ଧୁ ଇସ୍ରାଏଲର ଯୋଗ ୟୋମ କିପୁର ଭଳି ପୃଥିବୀ ଗ୍ରହ ପାଇଁ ହେବାକୁ ଥିବା ଅନ୍ତିମ ପ୍ରାୟଚିତର ପ୍ରତୀକ ଅଟେ। ପ୍ରାଚୀନ ପ୍ରାୟଚିତ ଦିନର ବାର୍ଷିକ ପ୍ରତୀକରୁ ସମସ୍ତ ମାନବିକତା ନିଶ୍ଚିତ ହୋଇଛି ଯେ ଆମର ବିଶ୍ୱସ୍ତ ମହାଯାଜକ ଯୀଶୁ ନିଜ ଲୋକମାନଙ୍କ ପାଇଁ ସ୍ୱର୍ଗରେ ମଧ୍ୟସ୍ଥିତ କରନ୍ତି ଏବଂ ତାଙ୍କ ରକ୍ତରେ ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ଲିଭାଇବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ତିମ ପ୍ରାୟଚିତ ଅନ୍ତିମ ବିଚାରକୁ ନେଇଥାଏ, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପାପର ପ୍ରଶ୍ନର ସମାଧାନ କରିଥାଏ, ଫଳସ୍ୱରୂପ ଜୀବନ କିମ୍ବା ମୃତ୍ୟୁ ହୁଏ। ମୁହୂର୍ତ୍ତ ଘଟଣା ଆପଣ ପରବର୍ତ୍ତୀ ଦୁଇଟି ଅଧ୍ୟୟନ ଯାହା ଆମେ ଦେଖିଲୁ, ସେଇ ଅଧ୍ୟୟନରେ ଦେଖିଲୁ, ଯଦି ଦେଖିବା ସେଠି ଆମେ ଦେଖିଲୁ କିପରି ନିଜକୁ ସ୍ୱୀକାର କରି କିପରି ସେ ସ୍ୱର୍ଗ ଯାହା ଈଶ୍ୱରଙ୍କ ସ୍ୱର୍ଗୀୟ ଧର୍ମଧାମକୁ ଆଣିଥାଏ ତାହା ବିଷୟରେ ଆମେ ବିଚାର କରିଥିଲୁ। ବିଚାର ପାଇଁ ତାରିଖ ଯାହା ଆମେ ତାହା ବି ଆମେ ଦେଖିଥିଲୁ। ବନ୍ଧୁ, ତାହେଲେ ଯେଉଁ ବିଚାର ପରମେଶ୍ୱର ଆମମାନଙ୍କ ତୁମମାନଙ୍କ ପାଇଁ କରିଛନ୍ତି ସେହି ବିଚାର ପାଇଁ ଆପଣମାନେ ପ୍ରସ୍ତୁତ ଅଛନ୍ତି କି? ସେହି ଯୀଶୁ ଖ୍ରୀଷ୍ଟ ବହୁ ଶୀଘ୍ର ଆସିବେ। ଆପଣ ସେହି ସ୍ୱର୍ଗରାଜ୍ୟ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି କି? ଯେହେତୁ ସେହି ବିଚାର ଦିନ ବହୁ ଶୀଘ୍ର ଆସୁଅଛି, ଆଉ ସେହି ବିଚାର ଦିନ ଯେବେ ଆସିବ ସମସ୍ତଙ୍କୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିବ। ସେହି ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ, ତାଙ୍କ ଦୂତମାନଙ୍କ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିବ। ଯେହେତୁ ଯାହା ଭୁଲ କରୁଛୁ, ଯାହା ଭଲ କରୁଛୁ, ସବୁ ସେହି ବିଚାର ଦିନରେ ଅଣାଯିବ। ସେହି ବିଚାର ଅନୁସାରେ ଯଦି ଆମେ ଧାର୍ମିକ ରୂପେ ଗଣିତ ଗଣନା କରାଯାଉଅଛୁ, ଯଦି ଆମମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ଆମେ ଚାଲିଅଛୁ, ଆମମାନଙ୍କୁ ସେହିପରି ବିଚାର କରାଯିବ। ଆଉ ସେହି ବିଚାର ଦ୍ୱାରା ଆମମାନଙ୍କ ଜୀବନର ନିର୍ଣ୍ଣୟ ନିଆଯିବ କି ଆମେ ସ୍ୱର୍ଗରାଜ୍ୟକୁ ଯିବା ଉଚିତ ନା ଏଇ ପୃଥିବୀରେ ମରିବାର ଉଚିତ, ତାହା ବିଷୟରେ ଆମକୁ ଆଲୋଚନା କରାଯିବ। ତାହେଲେ ବନ୍ଧୁ, ଆପଣମାନେ କ'ଣ ବିଚାର କରୁଛନ୍ତି? ଆପଣଙ୍କ ଇଚ୍ଛା କ'ଣ? କ'ଣ ଆପଣମାନେ ସ୍ୱର୍ଗରାଜ୍ୟ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ଯେହେତୁ ସ୍ୱର୍ଗରାଜ୍ୟ ହେଉଛି ସମସ୍ତଙ୍କର, ସମସ୍ତେ ସେହି ସ୍ୱର୍ଗରାଜ୍ୟରେ ଯିବା ପାଇଁ ଇଚ୍ଛା କରନ୍ତି, ମାତ୍ର ସମସ୍ତେ ସେହି ସ୍ୱର୍ଗରାଜ୍ୟକୁ ଯାଇପାରିବେ ନାହିଁ। ଯେ କେହି ମୋର କାର୍ଯ୍ୟ କରିଛନ୍ତି, ଯେ କେହି ମୋର ପିତାଙ୍କ ଇଚ୍ଛା ମାନିଛନ୍ତି, ସେମାନେ ହିଁ ସ୍ୱର୍ଗରାଜ୍ୟ ଯାଇପାରିବେ ବୋଲି ଯେପରି ଏହା ପୂର୍ବରୁ ମୁଁ ଆପଣମାନଙ୍କୁ କହିସାରିଛି, ସେହି ସ୍ୱର୍ଗରାଜ୍ୟ ସମସ୍ତଙ୍କ ପାଇଁ ଅଛି। ମାତ୍ର ସମସ୍ତେ ସେ ସ୍ୱର୍ଗରାଜ୍ୟ ଯାଇପାରିବେନି। ଯେଉଁମାନେ ସେହି ପରମ ପିତାଙ୍କ ଆଜ୍ଞା ମାନିଛନ୍ତି, ଯେଉଁମାନେ ତାଙ୍କ କଥା ଅନୁସାରେ ଚାଲିଛନ୍ତି, ଯେଉଁମାନେ ତାଙ୍କ ଆଜ୍ଞା ଅନୁସାରେ ଚାଲିଛନ୍ତି, ସେଇମାନେ ହିଁ ସେ ସ୍ୱର୍ଗରାଜ୍ୟ ଯାଇପାରିବେ ବୋଲି ଆମେ ଦେଖୁଛୁ। ସମଗ୍ର ପୃଥିବୀରେ ଯେତେ ଲୋକ ଅଛନ୍ତି ସମସ୍ତେ ସ୍ୱର୍ଗରାଜ୍ୟକୁ ଯିବେ ବୋଲି କିଛି ନୁହେଁ, କି ଯେ କେହି ଖ୍ରୀଷ୍ଟିଆନ ବୋଲି ଦାବି କରୁଛି ସେ ବି ସ୍ୱର୍ଗରାଜ୍ୟକୁ ଯିବ ବୋଲି କିଛି ନୁହେଁ। ମାତ୍ର ଯେ କେହି ସେହି ପରମ ପିତାଙ୍କ କଥା ମାନି, ସେହି ପରମ ପିତାଙ୍କ କାର୍ଯ୍ୟ କରି ତାଙ୍କ ଅନୁସରଣ କରୁଛନ୍ତି, ସେମାନେ ନିଶ୍ଚିତ ରୂପେ ସେ ସ୍ୱର୍ଗରାଜ୍ୟକୁ ଯିବେ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁରମୟ ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣେଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ସେ ନିବାରଣ କର। ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেটেজ মিডিয়া সেটর, এসডিএ মিশন কম্পাউন্ড, সাি পার্ক, পুণে 411037, মহারাষ্ট্র। বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। আডভেটেজ মিডিয়া সেটর ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু, আউ টাইপ করন্তু দ ভয়েস অফ হোপ, আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।